गोविंदाय श्री कृष्ण बलराम श्री जगन्नाथ प्रभु सुर नारायण श्री राधा कृष्णचंद्र श्री लक्ष्मीदेव श्री श्री सीताराम लक्ष्मण हनुमान बुद्धपाद भगवान करी श्री गुरुदेव श्री श्रीमद भक्त सुरदान स्वामी गुरु महाराज पद्मेदन करी ईस्कन्न प्रतिष्ठा श्री श्रीमदेशी भक्ति विधान स्वयं पद्मेदन करी समस्त साधक वैष्णव तथा पुष्ट वैष्णव साधक मातृमंडल मर्पण प्रवेदन करी अजय में श्रीमद्भागवत दशम स्कंद षोल अध्याय श्लोक चौसठ कथा आरंभ करवा ये कालिया दमन कथा चलती आहरी गोटे अध्याय रही तेणु आम गत काल पर्यटन कथा श्रवण करेप वर्णना करवा जे यही भाव में कालिया भगवान स्तुति कलापर भगवान तुम कहले तुम बर्तमान जाओ रमण द्वीप को जाओ यही भाव में आदेश देले लीला को जी स्मरण करेंगे ताकर कौन सी सर्वभय रही गत काल आम एक आलोचना करते तेनाली भाव में जो घटना होती कालिया ह्रद निकट में बर्तमान आम से चल जा सीत गोस्वामी नैमिषारण्य सौनगादी अठाश हजार ऋषि को बर्तमान ये कथा टी कथा कौन जो समय ये बर्तमान ये श्लोक से ऋषि उवाच आम कल कही कहीं ऋषि उवाच बोली कहगला कहीं सुख सुख उवाच बोली कहगलानी कारण कौन ये आचार्य मैंने टीका से कही जेणु लाइन पड़ेगा तो बंद कर दे तेणु ऋषि उवाच कहीं कहले आम से शुणा टीकार आचार्य मैंने टीकार कही तेणु बर्तमान सुत गोस्वामी कौन जे मुक्तो भगवता राजन कृष्णा कृष्णेनाद्भुत कर्मणा तंग पूजयामास मुदा नागपत्न्यस्य सादरम् मुक्तो भगवता राजन एटा सुखदेव गोस्वामी कौन परीक्षित महाराज को राजन किंतु ये कथाटी जो सुत गोस्वामी सौनकादि ऋषि मान कौन तेणु ऋषि उवाच बोली कहगला ऋषि उवाच ये सुत गोस्वामी कहले आषि कौन कहले सुखदेव गोस्वामी से यहाँ को श्लोक कहगला सुखदेव गोस्वामी कहले मुक्तो भगवता राजन ए राजन मुक्तो वर्तमान भगवान द्वारा मुक्त हेले दंड प्राप्त होते वर्तमान से मुक्त होकर कृष्णेना अद्भुत कर्मणा कृष्ण जी की अद्भुत कर्मण से अद्भुत कर्म करती से भगवान कृष्ण अद्भुत कर्मणा तंग पूजे आमास मुदा से भगवान जे कि कृष्ण जे कि भगवान जे कि अद्भुत कर्मण तांकु पूजा कले तांकु पूजा मास मुदा बहुत आनंद सहित ये नुह जबरदस्ती करके पूजा करवा ना आम खाया मिले ना आमक हम ना सेमक हम ना दंड मिल यही भाव में कहीकि पूजा कले ना बहुत आनंद सहित पूजा कले प्रीतिर सहित पूजा कले तांकु पूजा मास मुदा नागपत्नी अस्त साधरम खाली जे कालिया पूजा कले नुह पत्नी मान सहित च नागपत्नी छ कहले पिला छुआ सब समस्ते नागपत्नीश्च सादरम बहुत आदर रे बहुत प्रीति रे मुदा बहुत आनंद भगवान को लीला कर गत काली कथा विश्राम देते जय जगदीश हरे साधारण भाव पूजा जो कराए जगत जय गोटे प्रसिद्ध श्लोक गीत अच्छी जय जगदीश हरे कहीं भाव पूजा जो करती कौन ना सब आसब दुख कष्ट सब चलीजी अष्ट सिद्धि नवरिद्धि ये सब जहाँ सब रही सब मिल यही भाव में कई भगवान पूजा करती एवं जगन्नाथ मंदिर में सका श्लोक ये गीतटी पाठ कराए जगन्नाथ मंदिर कौन आम जो रही जयदेव गोस्वामी संगीत पाठ करा सहित हरिशीत कमला बा जो यहाँ ये सब सब पाठ कर जगन्नाथ स्वामी नारायण पतकामी ये सब कलापर मत ये गीतटा बोला जाए यहाँ आमर दरकार पूजा करमर यहाँ दरकार से दरकार यहाँ दरकार ये भाव में सब प्रार्थना करती ये मैंने सब निम्न स्तर भक्त मैंने
ତଥାପି ଭଗବାନ ତାଙ୍କୁ ବହୁତ ତାଙ୍କ ଉପରେ ବହୁତ ପ୍ରୀତ ହେଇକରି କହିଲେ ସେମାନେ ବହୁତ ଉନ୍ନତ ସ୍ତରର ବୋଲି କହିଛନ୍ତି। ଯାହା ବି ହଉ ଏଇଭଳି ଭାବରେ ବର୍ତ୍ତମାନ ପୂଜା କରୁଛନ୍ତି, କିଭଳି ପୂଜା କରିବେ, କିଭଳି ପୂଜା ଆମେ ଯେମିତି ପୂଜା କରୁଛୁ ସେଇଭଳି ପୂଜା କରିବେ ନା, ସେ ବିଷୟରେ ପୂଜା ବିଷୟରେ ବର୍ଣ୍ଣନା କରାଯିବ, କିଭଳି ତା ପର ଶ୍ଳୋକରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏ ଶ୍ଳୋକରେ ଆମେ ଯେଉଁ କହିଥିଲେ ଏଠି କୁହାଯାଉଛି 64 ନମ୍ବର ଶ୍ଳୋକ, ଏଠି କୁହାଯାଉଛି ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ କଥା କହିଛନ୍ତି, ଅଦ୍ଭୁତ କର୍ମଣା କାହିଁକି କୁହାଗଲା, ଭଗବତା କୃଷ୍ଣ ଅଦ୍ଭୁତ କର୍ମଣ, ଏ ତିନୋଟି ଜିନିଷ କୁହାଗଲା। ଅଦ୍ଭୁତ କର୍ମଣ ଶବ୍ଦର ଅର୍ଥ ହେଉଛି ବୃନ୍ଦାବନବାସୀମାନଙ୍କୁ କାଳିଆ ଠାରୁ ରକ୍ଷା କରିବା, ଇଏ ଭଗବାନ ଅଦ୍ଭୁତ କର୍ମଣ। ବୃନ୍ଦାବନବାସୀମାନେ ଶ୍ରୀହ୍ରଦକୁ ଯାଉନଥିଲେ କାଳିଆ ଭୟରେ, ତେଣୁ ତାଙ୍କୁ ସେଠୁ ରକ୍ଷା କଲେ। ପୁଣି କାଳିଆକୁ ଗରୁଡ଼ ଠାରୁ ରକ୍ଷା କରିବା, କାଳିଆ ଗରୁଡ଼ ଭୟରେ ଏଠି ଆସିକି ଆଶ୍ରୟ ନେଇଥିଲା, ବର୍ତ୍ତମାନ ଗରୁଡ଼ ଭୟରୁ କାଳିଆକୁ ରକ୍ଷା କଲେ, ଇଏ ଭଗବାନ ଅଦ୍ଭୁତ କର୍ମଣ। ଏବଂ ଏକ ସାଙ୍ଗରେ ଉତ୍ପୀଡ଼ିତ ଓ ଉତ୍ପୀଡ଼ନକାରୀଙ୍କ ପ୍ରତି କୃପା ପ୍ରଦର୍ଶନ। ଉତ୍ପୀଡ଼କ କହିଲେ କାଳିଆ ଏବଂ ଉତ୍ପୀଡ଼ନକାରୀ କହିଲେ ବ୍ରଜବାସୀମାନଙ୍କୁ, ଏକ ସମୟରେ ସେ କୃପା ଦେଲେ ଅଦ୍ଭୁତ କର୍ମଣ, ଭଗବାନଙ୍କ ବିସ୍ମୟକର କାର୍ଯ୍ୟାବଳୀ ପ୍ରତି ଇଙ୍ଗିତ କରାଯାଇଛି। କୃଷ୍ଣେନ ଅର୍ଥାତ୍ କୃଷ୍ଣଙ୍କ ଦ୍ୱାରା କଥା ମାଧ୍ୟମରେ ବୁଝାଇ ଦିଆଯାଇଛି ଯେ ଯେହେତୁ କାଳିଆର ପତ୍ନୀଗଣ ଭଗବାନଙ୍କର ମହାନ ଭକ୍ତ ଥିଲେ ଏବଂ ସେମାନେ ତାଙ୍କୁ ପ୍ରୀତି ନିବେଦନ କରିଥିଲେ, ତେଣୁ କୃଷ୍ଣ ଭଗବତ ଭକ୍ତ ଗରୁଡ଼ଙ୍କ ବିରୁଦ୍ଧରେ କୃତ ଅପରାଧ ଏବଂ ତାଙ୍କର ଅତ୍ୟନ୍ତ ପ୍ରିୟ ବୃନ୍ଦାବନବାସୀମାନଙ୍କ ବିରୁଦ୍ଧରେ କୃତ ଅପରାଧ, କାଳିଆର ଏହି ଉଭୟ ପ୍ରକାର ଅପରାଧକୁ ପ୍ରତ୍ୟାହାର ବା କର୍ଷଣମ୍ କରିଥିଲେ। ଯେଉଁ ରହିଛନ୍ତି କୃଷ୍ଣ କୁହାଗଲା କୃଷ୍ଣେନ, କୃଷ୍ଣ କହିଲେ କାଳିଆର ପତ୍ନୀମାନେ ଯେଉଁ ଭଗବାନ ସ୍ତୁତି କଲେ, ସେଥିପାଇଁ ଯଦିଓ କାଳିଓ ଗରୁଡ଼ଙ୍କ ପ୍ରତି ଅପରାଧ କରିଥିଲେ, ବ୍ରଜବାସୀମାନଙ୍କ ପ୍ରତି ଅପରାଧ କରିଥିଲେ ବୃନ୍ଦାବନବାସୀମାନଙ୍କୁ, କିନ୍ତୁ ସେ କାଳିଓକୁ ଏ ଅପରାଧରୁ ତାକୁ କ୍ଷମା ଦେଲେ ଭଗବାନ କୃଷ୍ଣେନ ଅଦ୍ଭୁତ କର୍ମଣ ଏବଂ ଭଗବତା, ଭଗବାନ ତାର ଭଗବତୀ ରହିଛି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସିଏ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଶ୍ରୀ ବ୍ରହ୍ମାଦି ଅପେକ୍ଷା ଶ୍ରୀ ଭଗବଦାନୁଶାସନ ଲବ୍ଧଂ ତେନ ଚ ସାକ୍ଷାତ ତନ୍ ମଧୁର ବଚନାମୃତଂ ପୀତମ୍। 10:31 ଯେଉଁ କୁହାଯାଉଛି 10:31-11 ଶ୍ରୀ ବ୍ରହ୍ମାଦି ଅପେକ୍ଷା ଶ୍ରୀ ଭଗବତ ଅନୁଶାସନ, ବ୍ରହ୍ମା ରୁଦ୍ର ଇତ୍ୟାଦି ସବୁ ରହିଛନ୍ତି, ତାଙ୍କଠାରୁ ଆହୁରି ଅଧିକ ହେଉଛି ଭଗବାନ, ଭଗବାନ ସମସ୍ତଙ୍କର ସେ ହେଉଛନ୍ତି ମୂଳ। ବ୍ରହ୍ମା ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବୈ, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଇତ୍ୟାଦି ସମସ୍ତେ ଭଗବାନଙ୍କର ଆରାଧନା କରନ୍ତି, ସମସ୍ତଙ୍କର ସେ ହେଉଛି ପ୍ରଭୁ। ତେଣୁ ତାଙ୍କର ଅନୁଶାସନ ଲବ୍ଧ, ଭଗବାନ ତାଙ୍କୁ କହିଲେ ତୁମେ ଏହା କର ଏଇଟା କର ଯାଉ ଯାଅ, ଏଇ ଯେଉଁ ଅନୁଶାସନ ପ୍ରାପ୍ତ ହେଇକିରି ତେନ ଅଛ ସାକ୍ଷାତ, ଭଗବାନ ଆମକୁ ଯେଉଁ ଆମକୁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି ଭଗବତ ଗୀତା ମାଧ୍ୟମରେ ବା ଶାସ୍ତ୍ର ମାଧ୍ୟମରେ ଆମକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ଆମେ କେମିତି ଜୀବନଯାପନ କରିବା, ଆମକୁ ମଧ୍ୟ ଯେମିତି କାଳିଆକୁ କହିଲେ ତୁମେ ଯାଅ ରମଣ ଦ୍ୱୀପକୁ, ଆମକୁ ମଧ୍ୟ କହୁଛନ୍ତି ଯାଅ ସେଠିକି, କେଉଁଠିକି ଯିବା ପାଇଁ କହୁଛନ୍ତି, କେଉଁଠିକି ଶ୍ରୀ ଜଗତ ଚାଲ ଶ୍ରୀ ଜଗତ ଯାଅ, ମାମ ଏବ ଏସ୍ଏସ୍ସି ନିଶ୍ଚିନ୍ତ ଭାବରେ ମୋ ପାଖକୁ ଆସିବ, ମୋ ଧାମକୁ ଚାଲ, ଏଇଭଳି ଭାବରେ ଆମକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ଭଗବାନ, କିନ୍ତୁ ଆମେ ଶୁଣୁ ନାହିଁ। ତେଣୁ ଏଠି ସାକ୍ଷାତ ଭଗବାନ କହୁଛନ୍ତି, ଏଠି ଆମକୁ ଇନଡାଇରେକ୍ଟଲି କହୁଛନ୍ତି ଶାସ୍ତ୍ର ମାଧ୍ୟମରେ, କିନ୍ତୁ ସେଠି ସାକ୍ଷାତ ଭଗବାନ ରହିକି କହୁଛନ୍ତି ତାଙ୍କୁ, ଏବଂ ତନ୍ ମଧୁର ବଚନା ଆମ ପିଇତମ, ତାଙ୍କର ଭଗବାନଙ୍କର ସୁନ୍ଦର ମଧୁର ବଚନ ରହିଛି ଏଇଟାକୁ ପାହାନ କରୁଛନ୍ତି ସେ କାଳିଓ, ଏବଂ କାଳିଓ ଆଗରୁ ଭକ୍ତ ନଥିଲା ବର୍ତ୍ତମାନ ଭକ୍ତ ହେଇଗଲେ, ତେଣୁ ଭଗବାନ କଥା ବହୁତ ଆନନ୍ଦ ଲାଗୁଛି, ପାହାନ କରୁଛନ୍ତି ସେ ଭଗବାନ କଥାକୁ, ଏବଂ କାଳିଓର ପତ୍ନୀମାନେ ତ ସିଏ ତ ବହୁତ ସହଜରେ ଭଗବାନ ଭକ୍ତ, ଆଉ ତାଙ୍କ ପିଲା ଛୁଆମାନେ ମଧ୍ୟ ଭକ୍ତ ହେଇଥିବେ, ତାଙ୍କ ବିଷୟରେ କିଛି କୁହାଯାଇ ନାହିଁ, କିନ୍ତୁ ଆମେ ଅନୁମାନ କରିବା ସେମାନେ ମଧ୍ୟ ସ୍ତୁତି କରୁଛନ୍ତି ଭଗବାନ ପାଖରେ, ଭଗବାନଙ୍କର ସେଠି ଦର୍ଶନ କରୁଛନ୍ତି, ତେଣୁ ସେମାନେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ ହେଉଛନ୍ତି। ତେଣୁ ସନାତନ ଗୋସ୍ୱାମୀ 10:31 ଶ୍ଳୋକଟିକୁ ଉଦ୍ଧାର କରିଛନ୍ତି, ବ୍ରଜବାସୀମାନେ ଯେତେବେଳେ ଭଗବାନ ରାସଲୀଳା କରୁଥିଲେ ସେହି ସମୟରେ ଯେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହୋଇଥିଲେ 31 ଅଧ୍ୟାୟରେ ସେମାନେ ଅନ୍ୱେଷଣ କରୁଥିଲା ବେଳେ ଯେଉଁ ସଙ୍ଗୀତ ଗାନ କରିଥିଲେ ତାକୁ କହିଲେ ଗୋପୀ ଗୀତ, ଏ ପ୍ରସିଦ୍ଧ ଗୋପୀ ଗୀତ, 19 ଶ୍ଲୋକ ରହିଛନ୍ତି। ତା ଦେହରୁ 11 ନମ୍ବର ଶ୍ଲୋକରେ ସେମାନେ କହୁଛନ୍ତି, ଚଳସି ଯଦ୍ରଜା ଚାରୟନ୍ ପଶୁନ୍ ନଳିନ ସୁନ୍ଦର ନାଥ ତେ ପଦମ୍। ଏଇଭଳି ଭାବରେ ପ୍ରଭୁ ଆପଣ ଯେତେବେଳେ ସକାଳ ହେଲେ ଚାଲିଯାଆନ୍ତି, ଆପଣ ସୁନ୍ଦର ପଦ ସବୁ ରହିଛି, ଅତି କୋମଳ ପଦ, ତୃଣା ଶୀଳ ତୃଣାଙ୍କୁର ଶୀତ ତିତି ନ ଶୀଳ ତୃଣାଙ୍କୁର ଯେଉଁ ଗାଈ ଗାଈମାନେ ସବୁ ଘାସକୁ ଖାଇଦେଉଥିବେ, ସେ ଯେଉଁ ଗୋଟେ ତା'ପରେ ପାଦ ପଡ଼ିଲେ ଖାଲି ପାଦ ଯେମିତି ଲାଗିବ, ଏଇଭଳି ଭାବରେ ଲାଗୁଥିଲା ଶୀତ ତିତି ନ। ଭଗବାନ କଷ୍ଟ ଲାଗୁଛି କି ନାହିଁ ସେ ଅଲଗା କଥା, କିନ୍ତୁ ଆଙ୍କୁ ବହୁତ ଆଙ୍କ ହୃଦୟ ବ୍ୟଥା ହେଉଛି। ସିଦ୍ଧତିଥି ନ କଲିଳତାଙ୍କ କାନ୍ତ କୃଷ୍ଣ ଗଚ୍ଛନ୍ତି, ସେମାନେ ମୂର୍ଚ୍ଛା ହୋଇଯାଉଛନ୍ତି, ଭଗବାନଙ୍କୁ ଏଭଳି କଷ୍ଟ ହେଉଥିବ, ଏଭଳି କଷ୍ଟ ହେଉଥିବ, ଏ ପ୍ରୀତିର ଲକ୍ଷଣ। ପରମ ସୁକୁମାର ଝିଅ ପାଦ ପାଦାବ୍ଜ ସ୍ପର୍ଶେନ, ଭଗବାନ ସେଇ ପାଦ ପଦ୍ମରେ, ଯେଉଁ ପାଦ ପଦ୍ମକୁ ଗୋପୀମାନେ ଧ୍ୟାନ କରନ୍ତି, ଭଗବାନ ଚାଲିଗଲା ପରେ ଦିନବେଳା ଗୋଚାରଣ କରିବା ପାଇଁ ଯାଆନ୍ତି, ଗୋପୀମାନେ ସବୁ ସମୟରେ ତାଙ୍କର ପାଦ ପଦ୍ମକୁ ଧ୍ୟାନ କରନ୍ତି। ସେହି ପାଦ ପଦ୍ମ ଇଏ ଯେଉଁ କାଳିଆର ମଥାରେ ଯେଉଁ ରତ୍ନ ସବୁ ରହିଛି, ତନ୍ ମୂର୍ଦ୍ଧ ମୂର୍ଦ୍ଧବର୍ଗ ଚୂର୍ଣ୍ଣନାଥ ଚୂର୍ଣ୍ଣନାଥ ଚୂର୍ଣ୍ଣନାଥ, ଭଗବାନ ସେହି କାଳିଆର କଣାକୁ ଚୂର୍ଣ୍ଣୀଭୂତ କରିଛନ୍ତି। ସେ ଯେଉଁ ମଣି ସବୁ ରହିଛି ସେଇଟା ଯେ ଭଗବାନଙ୍କୁ ବହୁତ ସଫ୍ଟ ଜିନିଷ ବା କୋମଳ ଜିନିଷ ତା ନୁହଁ, ବହୁତ ଟାଣ, ବହୁତ ପଥର ଭଳି ମଣି, କିନ୍ତୁ ତା ଦେହରେ ଭଗବାନ ନୃତ୍ୟ କଲେ, ଇଏ ଭଗବାନଙ୍କ ଅଦ୍ଭୁତ କର୍ମ। ସନାତନ ଗୋସ୍ୱାମୀ କହୁଛନ୍ତି ଅଦ୍ଭୁତ କର୍ମ ହେଉଛି ଏଇଭଳି ଭାବରେ, ଏତେ ସୁନ୍ଦର କୋମଳ ପାଦରେ ସେ ମଥାରେ ମଣି ଫଣି ସବୁ ରହିଛି, ତାହାର ଫଣି ଫଣା ଅର୍ପିତମ, ଫଣିର ଫଣାରେ ଭଗବାନ ନୃତ୍ୟ କଲେ, ଫଣି ଫଣା ଅର୍ପିତମ ଫଣିପଣା ଅର୍ପିତମ ଋଷି, ଏଠି ଋଷିଗତ ଶବ୍ଦ କାହିଁକି କୁହାଗଲା ଏ କଥାଟି ମୁଁ କାଲି କହିଥିଲି। ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଋଷି କହିବାର ଉଦ୍ଦେଶ୍ୟ, ସୁଖଦେବ ଗୋସ୍ୱାମୀ କହିପାରିଥାନ୍ତେ, ଋଷି କହିବାର ଉଦ୍ଦେଶ୍ୟ ଇଦଂ ଚ ଅଶେଷଂ ସର୍ବଜ୍ଞତ୍ୱାତ୍, ସବୁକିଛି ଜାଣନ୍ତି ଋଷି, ସେ ସର୍ବଜ୍ଞ, ଋଷି ଶବ୍ଦର ଅର୍ଥ ଏଇଟା ହେଉଛି ସର୍ବଜ୍ଞତ୍ୱାତ୍ ଶ୍ରୀ ସୁଖଦେବ ବଦତ୍ ଇତି ସର୍ବଦର୍ଶୀ, ଏଇଟା ସର୍ବ ସବୁ ଜାଣୁଛନ୍ତି ସୁଖଦେବ ଗୋସ୍ୱାମୀ, ସୁଖଦେବ କହୁଛନ୍ତି, ସର୍ବଦର୍ଶୀ ସିଏ ସବୁ ଦର୍ଶନ କରୁଛନ୍ତି, ଭଗବାନ ଲୀଳାକୁ ସବୁ ଦର୍ଶନ କରି କହୁଛନ୍ତି ସିଏ, ଯଦିଓ ଗଙ୍ଗା ତଟରେ ରହିଛନ୍ତି ଏବଂ ଆମେ ମହାନଦୀ ତଟରେ ରହିଛେ, କିନ୍ତୁ ସେ ସବୁ ଦର୍ଶନ ହେଉଛି। ସୁତୋକ୍ତି, ଏଇଟା ସୁତ କହୁଛନ୍ତି, ସୁତ ଗୋସ୍ୱାମୀ କହୁଛନ୍ତି, ତେଣୁ ତା ପର ଶ୍ଳୋକରେ କୁହାଯାଉଛି ଯେ କିଭଳି ପୂଜା କଲେ ସାଧାରଣ ପୂଜା ମାସ ସାଧାରଣ, ଆମେ ପୂଜା କଲେ ଯେମିତି ଠାକୁରଙ୍କୁ ପୂଜା କରୁଛେ ଆମେ ସେଇଭଳି ଭାବରେ ପୂଜା କରୁଛେ, ଆମେ ପୂଜା କଲେ ଭାବୁଛେ ଏଇଟା ଭଳି, କିନ୍ତୁ ସାର୍ପମାନେ କେମିତି ପୂଜା କରୁଛନ୍ତି ସେ ବିଷୟରେ ଋଷି କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି ଭଗବାନ ଲୀଳାରେ ଭାବ ଭାବଗ୍ରସ୍ତ ହୋଇକରି ସେଇଭଳି ଭାବେ ବର୍ଣ୍ଣନା କରୁଛନ୍ତି କିଭଳି ପୂଜା କଲେ ଭଗବାନଙ୍କର, 3 ଶ୍ଲୋକରେ ବର୍ଣ୍ଣନା କରୁଛନ୍ତି, 65-67 ଦିବ୍ୟାମ୍ବର ଶ୍ରଙ୍କଣିମ୍ବି ପରାର୍ଧୈର ବିଭୂଷଣୈ ଦିବ୍ୟ ଗନ୍ଧାନୁଲେପୈଶ୍ଚ ମହତ୍ୟୋତ୍ପଳା ପଳମାଳୟା ପୂଜୟିତ୍ୱା ଜଗନ୍ନାଥଂ ପ୍ରସାଦ୍ୟ ଗରୁଡ଼ଧ୍ୱଜଂ ତଥ ପ୍ରୀତୋ ଅଭ୍ୟନୁଗା ଅନୁଜ୍ଞାନ୍ତଃ ପରିକ୍ରମ୍ୟାଭିବନ୍ଦ୍ୟତାଂ ସକଳତ୍ର ସୁହୃତ୍ପୁତ୍ରୋ ଦୀପମବ୍ଧେର୍ଜଗାମଃ ତଦୈବ ସାମ୍ରୋତ ଜଳା ଯମୁନା ନିର୍ବିଷାଭବତ୍ ଅନୁଗ୍ରହାତ୍ ଭଗବତଃ କ୍ରୀଡ଼ାମାନୁଷରୂପିଣା। କିଭଳି ଭାବରେ ପୂଜା କଲେ ନା ଦିବ୍ୟାମ୍ବର, ଦିବ୍ୟ ଅମ୍ବର ବଗଲ ବସ୍ତ୍ର ବସ୍ତ୍ର ପ୍ରଦାନ କଲେ, ଶ୍ରକ୍ କହିଲେ ମାଳା, ଦିବ୍ୟ ମାଳା ଫୁଲମାଳା ସବୁ ଦେଇଛନ୍ତି, ବା ରତ୍ନମାଳା ମଣି ଭି ରତ୍ନମାଳା ମଧ୍ୟ ପ୍ରଦାନ କରୁଛନ୍ତି, ପରାର୍ଧୈ ବହୁମୂଲ୍ୟବାନ ସେ ପରାର୍ଧୈ ଅପି ଏବଂ ଭୂଷଣୈ ବିଭିନ୍ନ ଅନ୍ୟ ଅଳଙ୍କାର ସବୁ ଦିବ୍ୟ, ଏସବୁ ଦିବ୍ୟ ମାନେ ବହୁତ ଉନ୍ନତ ଲୋକର ସବୁ ଇଏ ସବୁକୁ ସେ ଆଣିଥିଲେ, ତାଙ୍କର ସବୁ ଶକ୍ତି ରହିଛି ସବୁ। ତେଣୁ ଗନ୍ଧ ବହୁତ ସୁନ୍ଦର ସେଣ୍ଟ ଯେଉଁ ରହିଛି, ସୁନ୍ଦର ଗନ୍ଧ ପ୍ରଦାନ କରୁଛନ୍ତି। ଅନୁଲେପେଇ, ଅନୁଲେପନ କହିଲେ ଚନ୍ଦନ ଇତ୍ୟାଦି ଚ, ଏବଂ ଆଉ ବହୁତ ପ୍ରକାର ପୂଜା କରିଛନ୍ତି। ଚ ଶବ୍ଦରେ କୁହାଗଲା, ଏତେ ଆଉ ବର୍ଣ୍ଣନା କରିହେବ ନାହିଁ। ମହତ୍ୟା ବହୁତ ସୁନ୍ଦର, ଉତ୍ପଳ କହିଲେ ପଦ୍ମ, ଉତ୍ପଳ କହିଲେ ପଦ୍ମ, ଏଇ ପଦ୍ମମାଳା ପ୍ରଦାନ କଲେ ଭଗବାନଙ୍କର। ପଦ୍ମମାଳାଟା ବହୁତ ପ୍ରିୟ, କୁନ୍ତିଦେବୀ ତାଙ୍କ ସ୍ତୁତିରେ କହୁଛୁ, ନମ ପଙ୍କଜ ନାଭାୟ, ନମ ପଙ୍କଜ ମାଳିନୀ, ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜ ଆଙ୍ଘ୍ରେ। ଖାଲି ପଦ୍ମ ଉପରେ ସେ ବର୍ଣ୍ଣନା କଲେ, ପଙ୍କଜ ପଙ୍କଜ ପଙ୍କଜ, ପଙ୍କରୁ ଯାହା ତ ହେଉଛି ପଙ୍କଜ। ପଙ୍କ ଗୋଟେ କେତେ କଦର୍ଯ୍ୟ ବସ୍ତୁ ଗୋଟେ ରହିଛି ପଙ୍କ, କିନ୍ତୁ ତା ଦେହରୁ କେତେ ସୁନ୍ଦର ବସ୍ତୁ ବାହାରୁଛି ଭଗବାନଙ୍କର, ଏଭଳି ସୃଷ୍ଟି, ଅଦ୍ଭୁତ ସୃଷ୍ଟି ପଙ୍କଜ। ନମ ପଙ୍କଜ ନା ଭାୟ, ତାଙ୍କ ନାଭି ସେଇଭଳି ଭାବରେ ପଦ୍ମ ଫୁଲ ଭଳି। ନମ ପଙ୍କଜ ମାଳିନୀ, ଭଗବାନ ପଦ୍ମ ଫୁଲର ମାଳକୁ ଧାରଣ କରିଛନ୍ତି। ନମ ପଙ୍କଜ ନମସ୍ତେ, ନମ ପଙ୍କଜ ନାଥା, ନମ ନା ଭାୟ, ନମ ପଙ୍କଜ ମାଳିନୀ, ନମ ନମସ୍ତେ ପଙ୍କଜାଙ୍ଘ୍ରେ, ନମ ପଙ୍କଜ ନା ଭାୟ, ନମ ପଙ୍କଜ ମାଳିନୀ, ନମ ପଙ୍କଜ ନେତ୍ରାୟ, ଭଗବାନ ନେତ୍ର ଯେଉଁ ରହିଛି ପଦ୍ମଭଳି ସୁନ୍ଦର, ପଦ୍ମନାୟନ ଭଗବାନ ନେତ୍ର, ନମସ୍ତେ ପଙ୍କଜାଙ୍ଘ୍ରେ, ଭଗବାନ ପାଦ ପଦ୍ମ ମଧ୍ୟ ପଙ୍କଜ ଭଳି, କ'ଣ ପଦ୍ମଭଳି। ତେଣୁ ଏଇଭଳି ଭାବରେ ଉତ୍ପଳ, ମହତ୍ ଉତ୍ପଳ ମାଳୟା, ଉତ୍ପଳ ମାଳ ସବୁ ଦେଲେ, ପଙ୍କଜ ପୁଷ୍ପ ମାଳ, ଏଇ ଯେଉଁ ପଦ୍ମ ଫୁଲର ମାଳ ପ୍ରଦାନ କଲେ। ଏଇଭଳି ଭାବେ ପୂଜେଇଥିବା ଜଗନ୍ନାଥ, ଜଗତର ନାଥ ହିସାବରେ ପୂଜା କରୁଛନ୍ତି। ଜଗନ୍ନାଥ ଶବ୍ଦ କହିଲେ ଋଷି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଲେ, ସେଇଟା ସୁଧ ଗୋସ୍ୱାମୀ ସୌନଗାଦ ଋଷିମାନଙ୍କୁ କହିଲେ, ଏବଂ ବର୍ତ୍ତମାନ ଆମ ପାଖରେ ଆସି ପହଞ୍ଚିଗଲା। ଆମେ ସେ କଥା କହୁଛୁ, ଜଗନ୍ନାଥ ଏଇ ଭାବରେ ସେ ପୂଜା କରୁଛନ୍ତି। ଜଗତର ନାଥ ସିଏ, ସମସ୍ତଙ୍କର ସିଏ ହେଉଛନ୍ତି ନାଥ, ତାଙ୍କ ଉପରେ କେହି ନାହାନ୍ତି। ଏଇଭଳି ଏଇ ଭାବରେ ପୂଜା କରୁଛନ୍ତି, ଜଗନ୍ନାଥ ଶବ୍ଦ ବ୍ୟବହାର କରାଗଲା। ପୂଜେଇଥିବା ଜଗନ୍ନାଥଙ୍କ ପ୍ରସାଦ୍ୟ ଗରୁଡ଼ ଧ୍ୱଜମ, ପ୍ରସାଦ୍ୟ କହିଲେ କ'ଣ, ପ୍ରସାଦ୍ୟ କହିଲେ ତାଙ୍କୁ ସନ୍ତୁଷ୍ଟ କଲେ। ପ୍ରସାଦ୍ୟ ଗରୁଡ଼ ଧ୍ୱଜ, ଭଗବାନ ଜଗନ୍ନାଥ ଗରୁଡ଼ ଧ୍ୱଜ, ଗରୁଡ଼ ତାଙ୍କର ପତାକାରେ ଗରୁଡ଼ ଧ୍ୱଜ ରହିଛନ୍ତି, ଏବଂ ସିଏ ମଧ୍ୟ ଗରୁଡ଼ ବାହା, ଗରୁଡ଼ ତାଙ୍କର ବାହନ, ଗରୁଡ଼ ଗରୁଡ଼ ଧ୍ୱଜମ ତଥା ପ୍ରୀତ ଅଭ୍ୟନୁଜ୍ଞାତ, ଏଥିରେ ଭଗବାନ ବହୁତ ପ୍ରୀତ ହୋଇଗଲେ। ଏବଂ ଅଭ୍ୟନୁଜ୍ଞାତ ତାଙ୍କୁ କହିଲେ, ହଉ ଠିକ୍ ଅଛି, ତମେ ବର୍ତ୍ତମାନ ଯାଅ, ଅଭ୍ୟନୁଜ୍ଞାତ। ତେଣୁ ସେମାନେ ତାଙ୍କୁ ପରିକ୍ରମା କଲେ, ଭଗବାନଙ୍କୁ ପରିକ୍ରମା କଲେ, ପ୍ରଦକ୍ଷିଣ କଲେ, ପରିକ୍ରମେ ଅଭିବନ୍ଦ୍ୟ, ପ୍ରଣାମ ପୁଣି ନିବେଦନ କରିକି ପ୍ରଣାମ୍ୟ ଅଭିବନ୍ଦ୍ୟ ତମ ସହ କଳତ୍ର, କଳତ୍ର କହିଲେ ପତ୍ନୀ, ପତ୍ନୀମାନଙ୍କ ସହିତ ସୁହୃତ ବନ୍ଧୁବର୍ଗ, ଭାଇ ଭଉଣୀ ସବୁ ଯାହା ସବୁ ରହିଛନ୍ତି, ସବୁ ପିଲା ଛୁଆ ଇତ୍ୟାଦି, ପୁତ୍ର ପୁତ୍ରମାନଙ୍କୁ ଅଲଗା କୁହାଯାଇଛି, ତାଙ୍କ ବନ୍ଧୁବର୍ଗ ମଧ୍ୟ ରହିଛନ୍ତି, ସେମାନେ ସବୁ ଆସିକି ରହିଥିଲେ। ଆମର ଯେଉଁମାନେ ପାଶ୍ଚାତ୍ୟ ଜଗତକୁ ଯାଉଛନ୍ତି, ତାଙ୍କ ପିଲା ତାଙ୍କ ବନ୍ଧୁମାନଙ୍କୁ ନେଇଯାଉଛନ୍ତି ସେଠିକି, କାନାଡ଼ା ଫାନାଡ଼ା ସବୁ କହିକି ତାଙ୍କୁ ସବୁ ସେ ବହୁତ ରୋଜଗାର କରୁଛନ୍ତି ବନ୍ଧୁବର୍ଗ। ତେଣୁ କଳତ୍ର ପୁତ୍ର ଦୀପମ, ଦୀପମ କହିଲେ ରମଣୀକ ଦୀପ ମୁଖେ ଅବଧେ, ସେଇ ରମଣଙ୍କ ରମଣ ଯେଉଁ ରହିଛି ଦୀପ ସାଗର, ସେ ସାଗର ଆଡ଼କୁ ଯାଉଛନ୍ତି ଅବଧେ। ଜଗାମ ଗଲେ, କେମିତି ଗଲେ, ଟ୍ରାନ୍ସପୋର୍ଟ କାହାକୁ ପଠେଇଲେ ନା କେମିତି ଗଲେ ସିଏ, ଜଗାମ ହ ବସ୍ତୁତଃ ତଦାଏବ ସେହି ମୁହୂର୍ତ୍ତରେ ଗଲେ, ସେହି ମୁହୂର୍ତ୍ତରେ ଗଲେ ସ ଅମୃତ, ଏବଂ ଭଗବାନ କ'ଣ କଲେ ନା, ସେ ଯେଉଁ ବିଷ ଜଳକୁ ଅମୃତ କରିଦେଲେ, ଜଳା ଅମୃତ ଜଳା ଯମୁନା, ଯମୁନା ନିର୍ବିଷା ବିଷମୁକ୍ତ କରିକିରି ଅମୃତରେ ପରିଣତ କରିଦେଲେ। ଅଦ୍ଭୁତ କର୍ମଣ ଭଗବାନ, ଭଗବାନ ସିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ବିଷକୁ ଅମୃତ କରିପାରିବେ, ଅମୃତକୁ ବିଷ କରିପାରିବେ। ଅମୃତ ମନ୍ଥନ ଲୀଳା, ଅମୃତ ଲୀଳା ହେଉଥିଲା, ଅମୃତ ଯେଉଁ କ୍ଷୀର ସାଗର, ଅମୃତ ଅମୃତର କ୍ଷୀର ହେଉଛି ଅମୃତ, ଅମୃତକୁ ବିଷରେ ପରିଣତ କରିଦେଲେ ଭଗବାନ। ଏଭଳି ଅଦ୍ଭୁତ କର୍ମ ଭଗବାନଙ୍କର, ଏବଂ ବିଷକୁ ଅମୃତ କରିଦେବେ, ସବୁକିଛି କରିପାରିବେ ସିଏ, ଅଦ୍ଭୁତ କର୍ମଣା। ନିର୍ବିଷା ଅଭବତ, ନିବିଷ ହେଇଗଲା କେମିତି କ'ଣ ତା ଦେହରେ କେମିକାଲ ଫେମିକାଲ ପକେଇକି କ'ଣ କେମିତି କରିକଲେ ନା କେବଳ ଇଚ୍ଛଣ କରିଦେଲେ ଭଗବାନ ଇଚ୍ଛାରେ ସବୁ ହେବ ଇଏ ହେଉଛି ଭଗବାନ ଅଦ୍ଭୁତ କର୍ମଣ ଅଭବତ୍ ଅନୁଗ୍ରହ ଭଗବାନ କୃପା ଦ୍ୱାରା ଭଗବତଃ କ୍ରୀଡ଼ା ମାନୁଷ ରୂପିଣ ଏଇଭଳିଆ ଖେଳରେ ଖେଳରେ ଭଗବାନ ସବୁ କରିଦେଲେ କେତେ କ'ଣ ସବୁ କାର୍ଯ୍ୟ କରିଦେଲେ ଭଗବାନ କ୍ରୀଡ଼ା ଭଗବାନଙ୍କର ଇଏ ଲାଇନ୍ ଚାଲିଯାଇଛି ସେଇଟା ଲଗେଇବେ ହବ ସେଇଟା ଲାଗିବ ଏଇଟା ଲାଗିବ ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବିଶଦ ଭାଷ୍ୟ ପ୍ରଦାନ କରିଛନ୍ତି ମଣି ଭି କହିଲେ ରତ୍ନରାଜ ବହୁତ ମଣି ତାଙ୍କ ପାଖରେ ରହିଛି ହେ ମଣି ପାଇବା ପାଇଁ କେତେ କ'ଣ ବାଡ଼ିଆ ବାଡ଼ି ସବୁ ହେଉଛନ୍ତି ମଣି ପ୍ରାପ୍ତ ହେବେ ସର୍ପର ମଥାରେ ଯେଉଁ ମଣି ହେଉଛି ବିଷ ବିଷଟା ମଣିରେ ପରିଣତ ହେଉଛି ଆମେ ଶୁଣୁଥିଲୁ ସେମନ୍ତଙ୍କ ମଣିର କଥା ସେମନ୍ତଙ୍କ ମଣି ପାଇଁ କେତେ କ'ଣ ଲୀଳା ହେଇଗଲା ଦ୍ୱାରକା ଲୀଳା ସବୁ ଆସିବ ବର୍ତ୍ତମାନ ଶୁଣିବା ସେଇଟା ସତ୍ରାଜିତ ଏ ମଣିକୁ ଦେଲେ ନାହିଁ ମଣିକୁ ଦେଲେ ନାହିଁ ଭଗବାନ କହିଲେ ଦେଇଦିଅନ୍ତୁ ଏଇଟା ରାଜାଙ୍କୁ ଦେଇଦିଅନ୍ତୁ ରାଜା ପାଖରେ ରହିବା କଥା ମଣି ଆପଣ ରଖନ୍ତୁ ନାହିଁ କିନ୍ତୁ ଶୁଣିଲେ ନାହିଁ ଏବଂ ତା ପାଇଁ ତାଙ୍କ ଭାଇ ମୃତ୍ୟୁବରଣ କଲେ ନିଜେ ମୃତ୍ୟୁବରଣ କଲେ ବହୁତ କଥା ହେଲା ସବୁ ବହୁତ ଲୀଳା ସବୁ ହେଲା ଆମେ ଶୁଣିବା ଦଶମ ସ୍କନ୍ଧ 56 ଅଧ୍ୟାୟରେ ଏସବୁ କଥା ଆସିବ 54 ଅଧ୍ୟାୟରେ ଭଗବାନ ଯେଉଁ ରହିଛନ୍ତି ପ୍ରଥମେ ବିବାହ ଆରମ୍ଭ ହେବ ଭଗବାନଙ୍କର ଦ୍ୱାରକା ଲୀଳାରେ ଆଗ ବିବାହ ଲୀଳା ଆରମ୍ଭ ହେବ ବିବାହ ଲୀଳା ଚାଲିବ ତାଙ୍କର ପୁତ୍ର ତାଙ୍କ ପୁତ୍ରଙ୍କ ପୁତ୍ର ପୁତ୍ରଙ୍କ ପୁତ୍ରଙ୍କ ପୁତ୍ର ଏହିଭଳି ଭାବରେ ବହୁତ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଭଗବାନଙ୍କର କୋଟି କୋଟି ସଂଖ୍ୟାରେ ସେମାନେ ସବୁ ହେଇଛନ୍ତି ଯାଦବମାନେ କୋଟି କୋଟି ସଂଖ୍ୟାରେ କେବଳ 3,88,00,000 ହେଉଛନ୍ତି ତାଙ୍କର ଶିକ୍ଷକ ଟିଚର ଆପଏଣ୍ଟମେଣ୍ଟ ହେଇଛନ୍ତି ଏଇଥିରୁ ଆମେ ଜାଣିବା ଛାତ୍ରମାନେ କେତେ ସଂଖ୍ୟାରେ ଥିବେ ଇଏ ଭଗବାନଙ୍କ ଅଦ୍ଭୁତ କର୍ମଣ ଆମେ ଚିନ୍ତା କରିପାରିବା ନାହିଁ ଭଗବାନଙ୍କ ତେଣୁ ଏଠି କୁହାଯାଉଛି ମଣି ଭି ଏଇଠାରେ ରୂପ ଗୋସ୍ୱାମୀ ରାଧାକୃଷ୍ଣ ଗଣଦେଶ ଦୀପିକାର ନିମ୍ନୋକ୍ତ ଶ୍ଳୋକର ଉଲ୍ଲେଖ କରିଛନ୍ତି କୌସ୍ତୁଭାକ୍ୟୋ ମଣିର୍ ଜେନ ପ୍ରବିଶ ହ୍ରଦମୌରଗମ କାଳିଆ ପ୍ରେୟସୀ ବୃନ୍ଦ ହସ୍ତୈରାତ୍ମୋପହାରିତ ଭଗବାନ ତାଙ୍କର କୌସ୍ତୁଭ ମଣି ସେହି ସର୍ପହ୍ରଦରେ ହରାଇ ଦେଇଥିଲେ ସର୍ପହ୍ରଦରେ ହରାଇ ଦେଇଥିଲେ କୌସ୍ତୁଭ ମଣି ଭଗବାନ କୌସ୍ତୁଭ ମଣିଟି ବାହାରିଥିଲେ କେଉଁଠୁ ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ସେତେବେଳେ କୌସ୍ତୁଭ ମଣି ବାହାରିଥିଲେ ଏବଂ ଦେବତାମାନେ ଅସୁରମାନେ କହିଲେ ଆମେ ନେବା ସେ ମଣି ଦେଖିକିରି ଇଏ ହେଇଗଲେ ପ୍ରଲୋଭିତ ହେଇଗଲେ ଏତେ ସୁନ୍ଦର ମଣି ରହିଛି କିନ୍ତୁ ଭଗବାନ କହିଲେ ମୋର କିଛି ଏଥିରେ ରହିଛି କିଛି କଣ୍ଟ୍ରିବ୍ୟୁସନ୍ ଅଛି ମୁଁ କିଛି ପ୍ରାପ୍ତ ହେବା ପାଇଁ ଯୋଗ୍ୟ ଏଇଭଳି ଭାବରେ କହିକିରି କୌସ୍ତୁଭ ମଣି ଭଗବାନ ନେଲେ କୌସ୍ତୁଭ ମଣି ଭଗବାନଙ୍କର ଆଉ କେହି କୌସ୍ତୁଭ ମଣି ଧାରଣ କରିପାରିବେ ନାହିଁ ବୈକୁଣ୍ଠ ଲୋକରେ ଯେତେ ସବୁ ଭକ୍ତ ଅଛନ୍ତି ପାର୍ଷଦମାନେ ଅଛନ୍ତି ସବୁ ବିଷ୍ଣୁଙ୍କ ଭଳି କିନ୍ତୁ ବିଷ୍ଣୁ ଆଉ ତାଙ୍କର ସେବକ ଭିତରେ ତଫାତ୍ ହେଉଛି ଆମେ ଜାଣିପାରିବାନି ବାହାରୁ ଦେଖିଲେ ସମସ୍ତେ ବିଷ୍ଣୁ ଭଳିଆ ଲାଗିବ ସମସ୍ତେ ବିଷ୍ଣୁ ବିଷ୍ଣୁ ଆଉ ବିଷ୍ଣୁଙ୍କର ସେବକ ଭିତରେ ତଫାତ୍ ହେଉଛି କୌସ୍ତୁଭ ମଣି ଏ କୌସ୍ତୁଭ ମଣି ଭଗବାନ ପାଖରେ ରହିଛି ତା ଅନ୍ୟମାନଙ୍କ ପାଖରେ ନାହିଁ ସେ କୌସ୍ତୁଭ ମଣିକୁ ସେ ପ୍ରାପ୍ତ ହୋଇଥିଲେ ସେଠି ଯେତେବେଳେ ଭଗବାନ ଏ ଯେଉଁ ରହିଛନ୍ତି କେଉଁମାନେ ଷଷ୍ଠମାନଙ୍କ ସମୟରେ ଯେଉଁ ଚାକ୍ଷୁଷମାନଙ୍କ ସମୟରେ ଯେଉଁ ଭଗବାନ ଲୀଳା ହୋଇଥିଲା ଭଗବାନଙ୍କର ଅବତାର ଆସିଥିଲେ ଅଜିତ ସେ କୌସ୍ତୁଭମାନଙ୍କୁ ସେ ପ୍ରାପ୍ତ ହୋଇଥିଲେ ଏବଂ ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରାପ୍ତ ହେଲେ ସ୍ୱୟଂବର ହେଲା ଲକ୍ଷ୍ମୀ ଦେବୀ ତାଙ୍କୁ ବରଣ କଲେ ଏଇସବୁ କଥା ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ତେଣୁ ସେହି କୌସ୍ତୁଭମାନଙ୍କୁ ବର୍ତ୍ତମାନ ଭଗବାନ କ'ଣ କରିଥିଲେ କୌସ୍ତୁଭମାନେ ସେହି ସର୍ପହ୍ରଦରେ ହରାଇ ଦେଇଥିଲେ କେମିତି କ'ଣ ଲୀଳା ହେଇଥିଲା ଏଇଟା ଅଦ୍ଭୁତ କର୍ମଣ ଭଗବାନ ତାପରେ କାଳିଆର ପତ୍ନୀଗଣଙ୍କ ହାତରେ ସେହି ମଣି ତାଙ୍କୁ ପ୍ରଦାନ କରାଯିବାର ଆୟୋଜନ କରିଥିଲେ ସେ ସବୁ ପୂଜା କରିସାରିଲା ପରେ ତାଙ୍କର ସବୁ ରହିଛି ବହୁତ ଧନ ତାଙ୍କର ରହିଛି ଧନ ସମ୍ପତ୍ତି ରହିଛି ଖାଲି ସାପ କହିଲା କିଛି ନାହିଁ ତାଙ୍କର ନା ବହୁତ ଧନ ସମ୍ପତ୍ତି ରହିଛି ଏ ଧନ ସମ୍ପତ୍ତିରେ ସବୁ ମଣି ହରିକା ସବୁ ପ୍ରଦାନ କଲେ ଭଗବାନଙ୍କୁ ସେହି ସମୟରେ ସେ ଯେଉଁ କୌସ୍ତୁଭ ମଣିକୁ ଜାଣିପାରିଲେନି ଏଇଟା କୌସ୍ତୁଭ ବୋଲି ସେ ପ୍ରଦାନ କରିଦେଲେ ଭଗବାନଙ୍କୁ ଅଦ୍ଭୁତ କର୍ମଣ ଭଗବାନ ଅଦ୍ଭୁତ କର୍ମଣ ଯେହେତୁ ଭଗବାନ जय श्री श्री सीताराम रघुनंदन जी की, जय श्री गोपाल नरहरि की, जय श्री अद्भुत कर्मण। तेणु ये जो आचार्य मन टिकल जना पड़ा जदि कालियापति मैंने जानी था कौशल मणि बोलिकी चार दे न था कि अजाणतरे से भगवान प्रदान कले कौशल मणि उपयुक्त समय आसला भगवान को अप्राकृत छलना विषय में अवगत हो न पारि नागपत्नीगण कौशल मणिटी को दायित्व एक साधारण रत्न मन कर कृष्ण को निवेदन कले यही जना पड़ी जदि से जानी था कौशल बोली तार दे न था रखी था। आचार्य विश्वनाथ ठाकुर आहुरी कहते जे श्रीकृष्ण को एठार गरुड़ध्वज गरुड़ध्वज बोली कहगला जहाँ पताक बाहन गरुड़ प्रतीक चिन्ह द्वारा चिन्हित रूपे वर्णना करिवार कारण ही गरुड़ध्वज आम शुणुले जरासंद सहित युद्ध करुले मथुरावासी मैंने विशेष भाव नारी मैंने देखुले गरुड़ध्वज कहती रथ गोटे तालध्वज गोटे गरुड़ध्वज गरुड़ध्वज देखुले अनेक रथ थे से अनेक ध्वजा था कि देखुले गरुड़ ध्वज कौटे अच्छी से गरुड़ ध्वज ये कहार उद्देश्य हूँ कौन ना कालिया श्रीकृष्ण बाहन होगा आशा करते जमी गरुड़ भगवान बाहन ये भाई सान भाई बड़ भाई जहाँ भी हो भाई गरुड़ पिता हूँ किए किए काश्यप काश्यप काश्यपर सतर जन पत्नी ताकर ये कद्रु एवं विनता कद्रु एवं विनता ये हूँ दुई भौणी जो रोषवास सर खायापिया सर आ कि कम नहीं बस गपसप हो गपसप हो आलोचना चलती से समय सूर्यदेव जाऊँ देखिले सूर्यदेव रथ को देखिले जड़े पचारे कद्रु हूँ सपमान माँ हूँ कद्रु एवं गरुड़ गरुड़ एवं अरुण सूर्यदेव जे बाहन अरुण तांकर माँ हूँ कद्रु ए विनता कद्रु पचारे विनता दे कहलु ये जो सूर्य जाऊँगी जो रथ रही अश रही अशर लांगुटा किभली धड़ा ना कला ना धड़ा ना कला यही भाव बाजी पड़ा जब धड़ा ताल मु दासी हो जी कला मु दासी हो भाव ये चलला एक कथा कालिया सुनकर कौन कर जो गले देखापी देवता मैंने सब देखती सूर्य देव को देखिपार विवस्वान को देखिपारती ये सब चैतन चैतन मत वर्णना करें खाली देखुचे खाली ज्वलत पिंड बोली तेणु से गले कालिया कौन कर बोली गोड़े जाता लांगुड़े अश्वकर लांगुड़े तेणु देखिले कला तेणु विनता हो गले दासी हो गले कद्रुकर कद्रुकर दासी हो गले बहुत दिन काल दासी रे गरुड़ माँ ये भाव में मौसी दासी रही से सही पारे ना तेणु पचारे मौसी कौन कले तू मोर माँ को मुक्त करू दासी पदर तू जदि मत आवर्गर अमृत आदेबू तेल मु मोर पा सर्प मान देदेवि अमृत आ तो माँ को मुक्त करदेवि तेणु गरुड़ गले स्वर्ग को गले देवता मान सब फाइटिंग करनी आस अमृत को अमृत घिनी आसे कि इंद्रदेव तक पचे पचे आसिले गरुड़ आसिले इंद्रदेव पचे पचे आस पचारे गरुड़ महाराज कड़े नौ अमृत ये आम स्वर्ग लोकर संपत्ति आप कड़े नौ ना मुझे नौ मौसी को देवी ना कौ मौसी को देवे सतर जन मौसी षोह जन मौसी कौ मौसी को देवे ना सर्प मान माँ कद्रु को देवी ना दे कौन हम ना सर्प मान खाइबे सर्प मान जब अमृत खाइबे कौन हम संसार अवस्था ना जहाँ भी हो मोर माँ उद्धार हे मुझे शुणी ना ये भाव आसते आसला बेले से समय यही कालिया ह्रद निकट जो रही जो गच कदम वृक्ष से वृक्ष आश्रय नहीं कि समय पर तेणु से कदम वृक्ष बचिक रही आउ सब सब मरी जाइए आउ कि रथ ना से तेणु जो बड़े गरुड़ देकर आसिले कद्रु को कद्रु को देदे कह मो माँ को मुक्त करदि ना मुझे मुक्त करदेली तापर इंद्र से नहींगले अमृत को नहींगले आ सर्प मैंने कौन पीबे ଏଇଭଳି ଭାବେ ଲୀଳା ସବୁ ହେଇଛି। ତେଣୁ ଗରୁଡ଼ ଏ ଭାଇ 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 ତେଣୁ ଗରୁଡ଼ ସବୁବେଳେ ସର୍ପମାନଙ୍କୁ ଖାଆନ୍ତି, ତାଙ୍କ କ୍ରୋଧ। ଗରୁଡ଼ ଏଇଭଳି ଭାବରେ କାଳିଅ ଏଇଭଳି ଭାବରେ କରିଥିଲା। ତେଣୁ ଆ କଥା ପର ଶ୍ଳୋକରେ ବର୍ଣ୍ଣନା କରେ, ସତର ଅଧ୍ୟାୟ ବର୍ଣ୍ଣନା କରାଯିବ, ଆମେ ପ୍ରସଙ୍ଗକ୍ରମେ ଏଇ କଥାଟି କହିଦେଲେ। ତେଣୁ ଯେଉଁଭଳି ଭାବରେ ଗରୁଡ଼ ଭଗବାନଙ୍କର ଧ୍ୱଜ, କାଳିଅ ମଧ୍ୟ, କାଳିଅ ମଧ୍ୟ ଅନନ୍ତ ଦେବଙ୍କର ଭାଇ, ସାନ ଭାଇ ଅନନ୍ତ ଦେବ, ଯିଏକି ସମଗ୍ର ବିଶ୍ୱକୁ ଧାରଣ କରିଛନ୍ତି, ଏତେ ଶକ୍ତି ରହିଛି ତାଙ୍କର, ସମଗ୍ର 14 ଭୁବନକୁ ଯିଏ ଧାରଣ କରିଛନ୍ତି, 1000 ଫଣାରେ, 1000 ଫଣାରେ ଗୋଟିଏ ଫଣାରେ ଧାରଣ କରିଛନ୍ତି, ଗୋଟିଏ ସୋରିଷ ଭଳି ରହିଛି, 400 କୋଟି ମାଇଲ୍ ଯେଉଁ ରହିଛି, 50 କୋଟି ଯୋଜନର ବିଶ୍ୱ ଏଇଭଳି ଭାବରେ ରହିଛି। ତେଣୁ ଗରୁଡ଼ କାଳିଆ ମଧ୍ୟ ଚାହୁଁଥିଲେ, ପ୍ରଭୁ ମୋତେ ମଧ୍ୟ ଆପଣଙ୍କ ଧ୍ୱଜ ଆପଣଙ୍କର ବାହନ କରନ୍ତୁ, ମୋର ଭାଇକୁ କରିଛନ୍ତି ମୋତେ ମଧ୍ୟ କରନ୍ତୁ। ତେଣୁ କାଳିଆ ମଧ୍ୟ ଶ୍ରୀକୃଷ୍ଣଙ୍କ ବାହନ ହେବା ପାଇଁ ଆଶା କରିଥିଲେ। ଗରୁଡ଼ ଏବଂ ସର୍ପମାନେ ମୂଳତଃ ଭ୍ରାତୃ ରୂପେ ସମ୍ପର୍କିତ, ଏବଂ ତେଣୁ କାଳିଅ ଶ୍ରୀକୃଷ୍ଣଙ୍କୁ ଇଙ୍ଗିତ ପ୍ରଦାନ କରିବାକୁ ଚାହୁଁଥିଲେ ଯେ ଆପଣ ଯଦି କେତେବେଳେ କୌଣସି ଦୂରବର୍ତ୍ତୀ ସ୍ଥାନକୁ ଗମନ କରିବାକୁ ଚାହିଁବେ, ତାହେଲେ ମୋତେ ମଧ୍ୟ ଆପଣଙ୍କ ନିଜସ୍ୱ ବାହନ ରୂପେ ବିବେଚନା କରିପାରିବେ। ମୁଁ ଆପଣଙ୍କ ଦାସାନୁଦାସ ଅଟେ, ଚକ୍ଷୁ ପଲକରେ ମୁଁ 100 ଯୋଜନ ଭ୍ରମଣ କରିପାରିବି। ଚକ୍ଷୁ ପକେଇଦେଲା ମାନେ 100 ଯୋଜନ, 100 ମାନେ 100,000 ଯୋଜନ, 100,000 ଯୋଜନ, 100,000 ଯୋଜନ, 12 ଲକ୍ଷ କିଲୋମିଟର, 8 ଲକ୍ଷ ମାଇଲ ସେଥିରେ ଗତି କରିପାରିବେ, ମନର ବେଗରେ, ମନର ବେଗରେ ଗତି କରିପାରିବେ। ଏହିପରି ଭାବରେ ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଭଗବାନ ଶ୍ରୀକୃଷ୍ଣଙ୍କ ନିତ୍ୟ ଲୀଳା କାଳିଅ ସମୟରେ ଯେତେବେଳେ କଂସ ଭଗବାନ ମଥୁରାକୁ ଆଗମନ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଶ୍ରୀକୃଷ୍ଣ କେବେ କେବେ କାଳିଅ ଉପରେ ଆରୋହଣ କରି ସେଟାକୁ ଯାଉଥିଲେ। ଅନ୍ୟ ଯେଉଁ ଭଗବାନ ଯେ ଗୋଟିଏ ଥର ଆସିଛନ୍ତି ତାହା ନୁହଁ, ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଆସନ୍ତି, 125 ବର୍ଷ କାଳ ଲୀଳା କରନ୍ତି। ଏହିଭଳି ଭାବେ ବ୍ରହ୍ମାଙ୍କର ମାସ ଦିନ ମାସ ବର୍ଷ ହୋଇକି 50 ବର୍ଷ ହୋଇଗଲାଣି, ତେଣୁ ଏତିକି ଥର ଭଗବାନ ଆସିସାରିଛନ୍ତି, ସେସବୁ ଲୀଳାକୁ ବର୍ଣ୍ଣନା କରାଯାଏନି କେତେବେଳେ କେମିତି କେଉଁଠି କୁହାଯାଉଛି। ଏ ଯେଉଁ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଉଛି, ଏଇ 5500 ବର୍ଷ ତଳର ଯେଉଁ ଲୀଳା ଭଗବାନ କୃଷ୍ଣଙ୍କ ଲୀଳା, ସେ ଲୀଳାକୁ ବର୍ଣ୍ଣନା କରାଯାଇଛି, କିନ୍ତୁ ତା ପୂର୍ବ ବ୍ରହ୍ମାଙ୍କର ପୂର୍ବ ଦିନରେ ମଧ୍ୟ ଭଗବାନ ଆସିଥିଲେ, ଏଇ ଲୀଳା ସବୁ କରିଥିଲେ ସବୁ, କେତେବେଳେ ସେ ମଧ୍ୟ ଗରୁଡ଼ଙ୍କର ଲୀଳା କାଳିଆ ମଧ୍ୟ ତାଙ୍କର ବାହନ ହୋଇକରି ମଥୁରାକୁ ଯାଉଥିଲେ, କଂସ ପାଇଁ ଯାଉଥିଲେ, କୃଷ୍ଣ ଯାଇ ପହଞ୍ଚୁଥିଲେ ତାଙ୍କ ପାଖରେ। ଏଇଭଳିଆ ବହୁତ ଲୀଳା ଅଛି। ଆଉ ଆଜି ଆମର 10ସ୍କନ୍ଧ 16 ଅଧ୍ୟାୟ ବି ଶେଷ ସମାପ୍ତ ହେଲା, ଏବଂ ସମୟ ମଧ୍ୟ ସମାପ୍ତ ହୋଇଗଲା। ତେଣୁ ଆସନ୍ତାକାଲିଠାରୁ 17 ଅଧ୍ୟାୟର କଥା ଆରମ୍ଭ ହେବ, ଯେଉଁ ଅଧ୍ୟାୟରେ ଏ ଲୀଳାଟି ଅର୍ଜୁନ ଇଏ ପଚାରେ ପରୀକ୍ଷିତ ମହାରାଜ, ଏ କାଳିଅ ତ ସେ ହେଉଛି ରମଣଙ୍କ ଦ୍ୱୀପର ରହୁଥିଲା, ସେ କାହିଁକି ଏଠିକି ଆସିଲା, କ'ଣ ପାଇଁ ଗରୁଡ଼ଙ୍କ ସହିତ ଶତ୍ରୁତ ହେଲା, ଏଇସବୁ କାରଣ କ'ଣ ଜାଣିବା ପାଇଁ ଚାହିଁଲେ ପରୀକ୍ଷିତ ମହାରାଜ। ତେଣୁ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତର 17 ଅଧ୍ୟାୟରେ ପ୍ରଶ୍ନ ଏବଂ ଉତ୍ତର ସବୁକିଛି ରହିଛି, ପୁଣି 17 ଅଧ୍ୟାୟର କଥା ଚାଲିବ। ଏଇ କାଳିଅ ଲୀଳା ଏ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର କଥାଗୁଡ଼ି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭଚନ୍ଦ୍ର କି।